आकाशवाणी संवाद पढ़ुछंती आदित्य नारायण दास। मुख्य संवाद, न्यायभित्तिक तथा विकसित भारत गठन दिगरे फॉरेंसिक विज्ञानर प्रमुख भूमिका उपरे राष्ट्रपति गुरुत्वारोप। देशव्यापी आज पालित होउछि जातीय विज्ञान दिवस। उभय ज्ञान और विज्ञान मिलित भावे प्रत्येक समस्या समाधान लागि द्वार उन्मुक्त करिथाए कहिले प्रधानमंत्री। चलित वर्ष शेष सुद्धा जक्ष्मा रोगर मूलोत्पाटन दिगरे सरकार आवश्यक पदक्षेप ग्रहण करुछंती। स्वास्थ्य और परिवार कल्याण मंत्री सूचना। भारत और यूरोपीय यूनियन मध्यरे चलित वर्ष शेष सुद्धा स्वाक्षरित हेब एक मुक्त वाणिज्य चुक्तिनामा। एवं विशिष्ट चलचित्र अभिनेता उत्तम महांदींकर संपूर्ण राष्ट्रीय मर्यादा सहित आज भुवनेश्वर ठारे संपन्न हेब शेषकृत्य। विस्तृत संवाद, एक न्यायभित्तिक तथा विकसित भारत गठन दिगरे फॉरेंसिक विज्ञानर गुरुत्वपूर्ण भूमिका उपरे राष्ट्रपति द्रौपदी मुर्मू गुरुत्वारोप करिछंती। आज गुजरातर गांधीनगरस्थित जातीय फॉरेंसिक विश्वविद्यालय तृतीय समावर्तन उत्सव में उद्बोधन दे से एहा कहिछंती। अपराध नियंत्रण एवं समयोपयोगी न्याय प्रदान क्षेत्र में फॉरेंसिक विज्ञानर उपयुक्त विनियोग उपरे श्रीमती मुर्मू गुरुत्वारोप करिछंती। एहि विश्वविद्यालय अध्ययनरत छात्र छात्री माने समाजर अवहेलित संप्रदाय प्रति न्याय प्रदान दिगरे अधिक यत्नवान हेबाकु राष्ट्रपति आह्वान देइछन्ति।
हमारे देश में न्याय पर आधारित समाज व्यवस्था को सबसे अच्छा माना गया है। विरासत और विकास के संगम के द्वारा हम एक ऐसे विकसित भारत को निर्माण कर रहे हैं जो न्याय पर आधारित रहेगा। पिछले कुछ वर्षों में गृह मंत्रालय ने फॉरेंसिक साइंसेज की भूमिका को मजबूत बनाने तथा इस क्षेत्र में सुविधाओं और क्षमता में विकास से जुड़ी अनेक प्रभावी कदम उठाए हैं। शिक्षा मंत्रालय ने भी फॉरेंसिक साइंसेज के लिए उच्च शिक्षा के क्षेत्र में समुचित योगदान दिया है।
सही आधुनिकतार ढांचारे भारतीय ऐतिह्यर संरक्षण और समस्त प्रति न्याय प्रदान सुनिश्चित करने सहित विकसित भारत गठन उपर राष्ट्रपति आलोकपात कर। विज्ञानर उपादायता को समस्त पाखे पहुंचा सहित ए संपर्क में जनसचेतनता सृष्टि उद्देश्य सारा देश में आज पालन जातीय विज्ञान दिवस। विशिष्ट पदार्थ विज्ञानी सार सी रमण द्वारा रमण इफेक्टर आविष्कार स्मृति में प्रतिवर्ष आज दिन को जातीय विज्ञान दिवस भाव पालन कराए। यह आविष्कार सी रमण को 1930 मसीह नोबेल पुरस्कार प्रदान करा। जातीय विज्ञान दिवस रे सारा देश में विज्ञान विषय भित्तिक विभिन्न कार्यक्रम अनुष्ठित होउछि। चलित वर्ष जातीय विज्ञान दिवस बार्ता रही विकसित भारत पई उद्भावन और विज्ञान क्षेत्र में विश्व नेतृत्व पई भारतीय युवक मानंकु सशक्त करिबा। एहि अवसर रे प्रधानमंत्री नरेन्द्र मोदी समस्त शुभेच्छा जणाइछन्ति। एक सामाजिक गणमाध्यम पोस्टरे श्री मोदी कहिछन्ति जे जिज्ञासा हेउछि विज्ञानर जननी। प्रधानमंत्री कहिछन्ति जे विज्ञान एवं ज्ञान मिलित भावे प्रत्येक समस्यार समाधान द्वार उन्मुक्त करिथाए। विज्ञान एवं नवसृजन को लोकप्रिय करिबा सहित एहार लाभ उठाई एक विकसित भारत गठन करिबा लागि प्रधानमंत्री समस्त आह्वान देइछन्ति। देशर चलित वर्ष शेष सुद्धा जक्ष्मा रोगर मूलोत्पाटन दिगरे सरकार आवश्यक पदक्षेप ग्रहण करुछन्ति बोली केन्द्र स्वास्थ्य और परिवार कल्याण मंत्री जेपी नड्डा कहिछन्ति। से कहिछन्ति एहार भयावहता को दृष्टि रे रखी 2030 मसीह सुद्धा एही रोग को संपूर्ण रूपे मूलोत्पाटन करिबा लागि समग्र विश्व प्रतिज्ञाबद्ध। आज पुरीठारे जनस्वास्थ्य क्षेत्र में उत्तम प्रयोगयोग्य प्रक्रिया और अभिनवता संपर्कित नवम जातीय शिखर सम्मेलन को उद्घाटन करने अवसर में से यह कहते। श्री नड्डा कहते 2017 मसीह केन्द्र सरकार एक नूतन स्वास्थ्यनीति आपणवा पर एक क्षेत्र में अनेक संस्कारमूलक पदक्षेप ग्रहण कर। फलस्वरूप देश में मातृ मृत्यु हार विश्वस्तरीय हारठ प्राय दुईगुण ह्रास पाई। से ही भारत मैलेरिया रोग अनेकांश नियंत्रणाधीन रही स्वास्थ्यमंत्री कहते। श्री नड्डा कहते देशरे कर्कट रोगींकर चिकित्सा लागि प्रत्येक जिल्लारे डे केयर केन्द्र स्थापन करा जिवो जेउठारे कि एही रोग निरूपण हेबारो 30 दिन मध्यरे चिकित्सा जगाई दिया जिवो।
ट्यूबरक्लोसिस में अभी जो WHO की ग्लोबल रिपोर्ट आई है उसमें हम ट्यूबरक्लोसिस के बर्डन स्टेट से निकल करके इरेडिकेटेड स्टेट में हम आकर के खड़े हो रहे हैं। और ये जो 100 डेज टीबी मुक्त भारत का जो कैंपेन चल रहा है, वी हैव ऑलरेडी डिटेक्टेड 5 लाख टीबी पेशेंट्स और अभी 100 डेज होना बाकी है ट्यूबरक्लोसिस को 2025 के एंड तक रोकने में हम कामयाब हो जाएं। हालांकि सस्टेनेबल डेवलपमेंट गोल्स में 2030 तक में हमको करना है एलिमिनेशन, वी विल अचीव बाय 2025।
एही दुईदिनिया सम्मेलन रे ओडिशा मुख्यमंत्री मोहन चरण माझी, स्वास्थ्य मंत्री डॉक्टर मुकेश महालिंग समेत विभिन्न राज्यर स्वास्थ्य मंत्री और सचिव माने जोग देइछंती। आपण माने संवाद सुनुछंती आकाशवाणी रो। ଭାରତ ଓ ୟୁରୋପୀୟ ୟୁନିୟନ୍ ମଧ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ପଦକ୍ଷେପ ନିଆଯାଉଛି। ଆଜି ନୂଆଦିଲ୍ଲୀଠାରେ ୟୁରୋପ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିଏନ୍ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସେ ଏଥିଲାଗି ସମ୍ମତି ପ୍ରଦାନ କରିଛନ୍ତି। ଭାରତ ଓ ୟୁରୋପୀୟ ୟୁନିୟନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ଏହି କ୍ଷେତ୍ରରେ ସମଗ୍ର ବିଶ୍ୱରେ ସର୍ବବୃହତ୍ ଚୁକ୍ତିନାମା ହେବ ବୋଲି ସେ କହିଛନ୍ତି। ସେହିଭଳି ଭାରତ ମଧ୍ୟପ୍ରାଚ୍ୟ ୟୁରୋପ କରିଡରକୁ ଅଧିକ ସକ୍ରିୟ କରିବା ଦିଗରେ ଉଭୟ ଭାରତ ଓ ୟୁରୋପୀୟ ୟୁନିୟନ୍ ନିକଟରେ ଐତିହାସିକ ସୁଯୋଗ ରହିଛି। ସେହିଭଳି ନିରାପତ୍ତା ଏବଂ ପ୍ରତିରକ୍ଷା ଲାଗି ୟୁରୋପ ଅଧିକ ଦାୟିତ୍ୱ ନେବାକୁ ପ୍ରସ୍ତୁତ ବୋଲି ଲିଏନ୍ କହିଛନ୍ତି। ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଦ୍ୱିତୀୟ ଭାରତ ୟୁରୋପୀୟ ୟୁନିୟନ୍ ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ ପରିଷଦ ବୈଠକରେ ଅଂଶଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି। ୟୁରୋପୀୟ କମିଶନର ବୈଷୟିକ ଜ୍ଞାନକୌଶଳ ନିରାପତ୍ତା କାର୍ଯ୍ୟନିର୍ବାହୀ ଉପସଭାପତି ହେନା ଭିର୍କୁନେନ୍, ବାଣିଜ୍ୟ ଓ ଅର୍ଥନୀତି ନିରାପତ୍ତାର କମିଶନର ମାରସ୍ ସେପକ୍ଭିକ୍, ଗବେଷଣା ଓ ଅଭିନବତା ଏବଂ ଷ୍ଟାର୍ଟଅପ୍ କମିଶନର ଏକାଟେରିନା ଜାହାରିଭା ମଧ୍ୟ ଏହି ଦ୍ୱିପାକ୍ଷିକ ପ୍ରତିନିଧିସ୍ତରୀୟ ବୈଠକରେ ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ବୈଠକରେ ମୁଖ୍ୟତଃ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ବୈଦ୍ୟୁତିକ ଯାନ, 6G, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଆପୋଷ ସ୍ୱାର୍ଥ ବିଜଡ଼ିତ ବ୍ୟବସାୟିକ କ୍ଷେତ୍ର ଆଦି ପ୍ରସଙ୍ଗ ଉପରେ ଦୁଇପକ୍ଷ ମଧ୍ୟରେ ବିସ୍ତୃତ ଆଲୋଚନା କରାଯାଇଛି। ଏତଦ୍ବ୍ୟତୀତ ସ୍ୱଚ୍ଛ ଓ ସବୁଜ ଶକ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ଡିଜିଟାଲ୍ ଭାଗିଦାରୀ ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ମଧ୍ୟ ଏହି ବୈଠକରେ ସମୀକ୍ଷା କରାଯାଇଛି। ଆଜିର ଏହି ଆଲୋଚନା ଆଗାମୀ ଦିନରେ ଭାରତ ସହ ୟୁରୋପୀୟ ୟୁନିୟନ୍ର ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ଅର୍ଥନୀତି କ୍ଷେତ୍ରକୁ ଅଧିକ ସଶକ୍ତ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶାବ୍ୟକ୍ତ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ନୂଆଦିଲ୍ଲୀଠାରେ ବାଣିଜ୍ୟ ଓ ଅର୍ଥନୀତି ନିରାପତ୍ତା ସମ୍ପର୍କିତ ୟୁରୋପୀୟ କମିଶନର ମ୍ୟାରସ୍ ସେପକ୍ଭିକ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଏହି ବୈଠକରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ ପରିଷଦର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କର ଆଉ କିଛି ସମୟ ପରେ ଭୁବନେଶ୍ୱରସ୍ଥିତ ସତ୍ୟନଗର ଶ୍ମଶାନଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ। ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ସେ ଗୁରୁଗାଓଁର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ସମୟରେ ଗତକାଲି ରାତିରେ ତାଙ୍କର ବିୟୋଗ ଘଟିଥିଲା। 67 ବର୍ଷ ବୟସ୍କ ଉତ୍ତମ 130 ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକମାନଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ଏଥିସହିତ ସେ 30 ବଙ୍ଗଳା ଚଳଚ୍ଚିତ୍ର ଏବଂ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର ନୟା ଜହରରେ ମଧ୍ୟ ଅଭିନୟ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ କଳା ଜଗତ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି କହିଛନ୍ତି ଯେ ଶ୍ରୀ ମହାନ୍ତି ଏକାଧିକ ଓଡ଼ିଆ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରି ଅଗଣିତ ଦର୍ଶକଙ୍କର ହୃଦୟ ଜିତିଛନ୍ତି। ଓଡ଼ିଆ ଚଳଚ୍ଚିତ୍ରର ବିକାଶରେ ତାଙ୍କର ଅବଦାନ ଚିରସ୍କରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ବି'ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ 2:30ରେ ଏହି ମ୍ୟାଚ୍ ଲାହୋରର ଗଦାପି ଷ୍ଟାଡିୟମ୍ଠାରେ ଖେଳାଯିବ। ଗତକାଲି ରାଓ୍ୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ରେ ହେବାକୁ ଥିବା ପାକିସ୍ତାନ ବାଂଲାଦେଶ ମଧ୍ୟରେ ମ୍ୟାଚ୍ଟି ଅବିଶ୍ରାନ୍ତ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନ୍ୟାୟଭିତ୍ତିକ ତଥା ବିକଶିତ ଭାରତ ଗଠନ ଦିଗରେ ଫରେନ୍ସିକ୍ ବିଜ୍ଞାନର ପ୍ରମୁଖ ଭୂମିକା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ଦେଶବ୍ୟାପୀ ଆଜି ପାଳିତ ହେଉଛି ଜାତୀୟ ବିଜ୍ଞାନ ଦିବସ। ଉଭୟ ଜ୍ଞାନ ଓ ବିଜ୍ଞାନ ମିଳିତ ଭାବେ ପ୍ରତ୍ୟେକ ସମସ୍ୟାର ସମାଧାନ ଲାଗି ଦ୍ୱାର ଉନ୍ମୁକ୍ତ କରିଥାଏ କହିଲେ ପ୍ରଧାନମନ୍ତ୍ରୀ, ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଯକ୍ଷ୍ମାରୋଗର ମୂଳୋତ୍ପାଟନ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ସୂଚନା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।